6:19 ନିହିମିଆ ଯିହୁଦୀ ଲୋକ ସେ ଈଶ୍ୱରଙ୍କଠାରେ ଭରସା କଲେ। ଡାନିଏଲଙ୍କ ପରବର୍ତ୍ତୀ ସମୟରେ ସେ ବାବିଲନ ଦେଶରେ ବାସ କଲେ। ନିଜ ପିତୃପୁରୁଷଙ୍କ ନଗର ଜେରୁସାଲେମ ବିନଷ୍ଟ ହୋଇଥିଲା। ସେଠାକାର ଲୋକ ଦୁର୍ଦ୍ଦଶାରେ ପଡ଼ିଥିଲେ। ସେ ଜଣେ ମହାନ ରାଜାଙ୍କର ଦାସ ଥିଲେ। ଦିନେ ସେ ଯେତେବେଳେ ରାଜାଙ୍କୁ ଦ୍ରାକ୍ଷାରସ ଦେଉଥିଲେ, ରାଜା ତାଙ୍କୁ କହିଲେ, ତୁମ୍ଭର ମୁଖ କାହିଁକି ବିବର୍ଣ୍ଣ ଦେଖାଯାଉଛି? ତୟରେ ନିହିମିଆ ଜେରୁସାଲେମର ଓ ତୟ ନିବାସୀମାନଙ୍କ କଥା କହିଲା। ରାଜା କହିଲେ, ତୁମ୍ଭେ କ'ଣ ଚାହୁଁ? ସେ ନିରବରେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରି ରାଜାଙ୍କୁ କହିଲେ, ମୁଁ ପିତୃପୁରୁଷଙ୍କ ନଗରକୁ ମୋତେ ଯିବାକୁ ଅନୁମତି ଦିଅନ୍ତୁ, ତହିଁରେ ମୁଁ ତାହା ପୁନର୍ନିର୍ମାଣ କରିବି। ଈଶ୍ୱରଙ୍କ ଉତ୍ତର ସ୍ୱରୂପେ ରାଜା ତହିଁରେ ରାଜି ହେଲେ।